ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ପ୍ରତିରକ୍ଷା କ୍ଷେତ୍ରରେ ସମନ୍ୱିତ ରଣନୀତିକ ଭାଗିଦାରୀକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ମାଲେସିଆ. ଲିଥିୟମ୍ ଖନନ ଏବଂ ଏହାର ସୁପରିଚାଳନା ଲାଗି ଭାରତ ଆର୍ଜେଣ୍ଟିନା ମଧ୍ୟରେ ଆଜି ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର. ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ. ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ଆସନ୍ତାକାଲି. ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆଜି ଉଦ୍ଘାଟନୀ ମ୍ୟାଚ୍ରେ ପାକିସ୍ତାନ ସମ୍ମୁଖରେ 321 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ନ୍ୟୁଜିଲାଣ୍ଡ. ଭାରତ ମାଲେସିଆ ପ୍ରତିରକ୍ଷା ସହଯୋଗ କମିଟିର ତ୍ରୟୋଦଶତମ ବୈଠକ ଆଜି କ୍ୱାଲାଲମ୍ପୁରଠାରେ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଏବଂ ମାଲେସିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ମହାସଚିବ ଲୋକମାନ ହାକିମ୍ ବିନ୍ ଅଲି ମିଳିତ ଭାବେ ଅଧ୍ୟକ୍ଷତା କରିଥିଲେ. ଦୁଇ ଦେଶ ମଧ୍ୟରେ ଗତ କିଛି ବର୍ଷ ଧରି ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଉଥିବା ସହିତ ଉଭୟ ପକ୍ଷର ସଶସ୍ତ ବାହିନୀ ମିଳିତ ଭାବେ ନିୟମିତ ସମରାଭ୍ୟାସ କରିବା ନେଇ ବୈଠକରେ ପ୍ରତିନିଧିମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି. ଏଥିସହିତ ଦ୍ୱିପକ୍ଷୀୟ ପ୍ରତିରକ୍ଷା କାର୍ଯ୍ୟକଳାପକୁ ବୃଦ୍ଧି କରିବା ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସମସ୍ୟା ଉପରେ ବିସ୍ତୃତ ଭାବେ ଦ୍ୱିପକ୍ଷୀୟ ଆଲୋଚନା ହୋଇଛି. ବିଶେଷକରି ଆଗାମୀ ଦିନରେ ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ପ୍ରତିରକ୍ଷା ଶିଳ୍ପ, ସାମୁଦ୍ରିକ ସୁରକ୍ଷା ତଥା ବିବିଧ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ସହମତ ହୋଇଛନ୍ତି. ଗତବର୍ଷ ଅଗଷ୍ଟ ମାସରେ ମାଲେସିଆର ପ୍ରଧାନମନ୍ତ୍ରୀ ଡାଟୋ ସେରି ଅନୱାର ଇବ୍ରାହିମ୍ଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମିଳିତ ଭାବେ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ଦିଗରେ ଉଭୟ ପକ୍ଷ ଏହି ଅବସରରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି. ଲିଥିୟମ୍ ଖନନ ଏବଂ ଏହାର ସୁପରିଚାଳନା ଦିଗରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଭାରତ ଆର୍ଜେଣ୍ଟିନା ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାପତ୍ରରେ ଭାରତ ପକ୍ଷରୁ କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଏବଂ ଆର୍ଜେଣ୍ଟିନା ପକ୍ଷରୁ ରାଉଲ୍ ଆଜର୍ଜେଣ୍ଟର ଜଲିଲ୍ ସ୍ୱାକ୍ଷର କରିଛନ୍ତି. ଏହି ଅବସରରେ ଆୟୋଜିତ ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହିତ ବିଶେଷକରି ଖଣିଜ ପଦାର୍ଥ ଏବଂ ଲିଥିୟମ୍ର ସୁବିନିଯୋଗ ତଥା ପୁଞ୍ଜିନିବେଶ ଉପରେ ଆଲୋଚନା କରାଯାଇଛି. ଓଡ଼ିଶାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ କିଟ୍ରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି. ଏହି ଆତ୍ମହତ୍ୟା ଘଟଣା ପରେ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସରୁ ଭୁବନେଶ୍ୱର ଆସିଥିବା ସଞ୍ଜୀବ ଦାସ ଶର୍ମା ଏବଂ ନବୀନ ଦାସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି. ସେ କହିଛନ୍ତି ମୃତ ଛାତ୍ରୀଙ୍କ ପ୍ରତି ସରକାର ଉଚିତ ନ୍ୟାୟ ପ୍ରଦାନ କରିବା ସହିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତି ଏବଂ ସ୍ୱାଭାବିକ ଅବସ୍ଥା ଫେରାଇ ଅଣାଯିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏତଦ୍ବ୍ୟତୀତ ନେପାଳୀ ଛାତ୍ରଛାତ୍ରୀମାନେ କିଟ୍କୁ ଫେରିଆସି ପୂର୍ବଭଳି ସେମାନଙ୍କର ପାଠପଢ଼ା ଜାରି ରଖିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗ ଦେଇଥିଲେ। ଇତିମଧ୍ୟରେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ରାଜ୍ୟ ସରକାର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଅନ୍ୟପକ୍ଷରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର୍ଯ୍ୟ ରାଣା ଦେଓବା ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହିତ ଟେଲିଫୋନ୍ ଯୋଗେ ଏହି ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି। ଦେଶର ମହାକାଶ କ୍ଷେତ୍ରରେ ଗତ 10 ବର୍ଷ ମଧ୍ୟରେ ଅଭୂତପୂର୍ବ ରୂପାନ୍ତରୀକରଣ ହୋଇଛି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଏକ ସାକ୍ଷାତକାରରେ ଡକ୍ଟର ସିଂ କହିଛନ୍ତି ସମ୍ପ୍ରତି ଭାରତର ମହାକାଶ କ୍ଷେତ୍ରରେ ସଫଳତାର ସହ ସମ୍ପନ୍ନ ହୋଇଥିବା ଡକିଂ ପରୀକ୍ଷଣ ସ୍ପାଡେକ୍ସ ଏହାର ପ୍ରତିଫଳନ। ସେହିଭଳି ଗଗନଯାନ, ଚନ୍ଦ୍ରଯାନ 4 ଏବଂ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ଭଳି ଭାରତର ଭବିଷ୍ୟତର ମହାକାଶ ମିଶନ ଲାଗି ଏହି ସଫଳତା ପଥ ପ୍ରଦର୍ଶକ ଭାବେ କାର୍ଯ୍ୟ କରିବ ବୋଲି ଡକ୍ଟର ସିଂ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଭାରତ ଅନ୍ୟ ଦେଶର ଅନୁଗାମୀ ହୋଇ ରହିନାହିଁ, ବରଂ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବାର ଦକ୍ଷତା ହାସଲ କରିଛି। ଭାରତ ଏପର୍ଯ୍ୟନ୍ତ 433 ବିଦେଶ ଉପଗ୍ରହ ଉତ୍କ୍ଷେପଣ କରିଥିବା ବେଳେ କେବଳ ଗତ ଦଶନ୍ଧିରେ 396 ଉତ୍କ୍ଷେପଣ କରିଛି। ଏହାଛଡ଼ା 2047 ମସିହା ସୁଦ୍ଧା ଦେଶର ଆଣବିକ ଶକ୍ତିକୁ 100 GW ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ସହିତ କାର୍ବନ ନିର୍ଗମନକୁ 50% ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଡକ୍ଟର ସିଂ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ଦଳର ନବନିର୍ବାଚିତ ବିଧାୟକ ଓ ଦଳର ବରିଷ୍ଠ ନେତାମାନେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଏହି ବୈଠକରେ ଚୂଡ଼ାନ୍ତ ହେବାର ଆଶା କରାଯାଉଛି। ଇତିମଧ୍ୟରେ ନେତା ନିର୍ବାଚନ ଲାଗି ଦଳର ବରିଷ୍ଠ ନେତା ତଥା ସାଂସଦ ରବିଶଙ୍କର ପ୍ରସାଦ ଏବଂ ଜାତୀୟ ସଚିବ ଓମ୍ପ୍ରକାଶ ଧନଖଡ଼ଙ୍କୁ ବିଜେପି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଆସନ୍ତାକାଲି ସକାଳେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସମେତ 20 ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି 48 ଆସନ ହାସଲ କରି ସରକାର ଗଢ଼ିବାକୁ ଯାଉଛି। କେନ୍ଦ୍ର ସରକାର 2024-25 ଆର୍ଥିକ ବର୍ଷ ଲାଗି ବିହାର, ହରିୟାଣା ଓ ସିକ୍କିମ୍ର ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ଲାଗି 5ଦଶ ଅର୍ଥ କମିଶନ ଅନୁଦାନ ଆଜି ପ୍ରଦାନ କରିଛନ୍ତି। ବିହାରକୁ ଦ୍ୱିତୀୟ ପର୍ଯ୍ୟାୟ କିସ୍ତି ବାବଦରେ 821 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଏବଂ ପ୍ରଥମ ପର୍ଯ୍ୟାୟ କିସ୍ତିର ବଳକା ପ୍ରାୟ 48 କୋଟି ଟଙ୍କା ମିଳିଛି। ସେହିଭଳି ହରିୟାଣାକୁ ଦ୍ୱିତୀୟ ପର୍ଯ୍ୟାୟ କିସ୍ତି ବାବଦରେ 202 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସହିତ ପ୍ରଥମ ପର୍ଯ୍ୟାୟ କିସ୍ତିର ବଳକା 7.5 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ସିକ୍କିମ୍କୁ ଦ୍ୱିତୀୟ ପର୍ଯ୍ୟାୟ କିସ୍ତି ବାବଦରେ 2024-25 ଆର୍ଥିକ ବର୍ଷ ଲାଗି 6 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତାକାଲିଠାରୁ ଦୁଇଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛନ୍ତି। ଜୋହାନ୍ସବର୍ଗଠାରେ ଅନୁଷ୍ଠିତ ହେବାକୁ ଥିବା G20 ବୈଦେଶିକ ମନ୍ତ୍ରୀ ବୈଠକରେ ଡକ୍ଟର ଜୟଶଙ୍କର ଯୋଗଦେବେ। ଦକ୍ଷିଣ ଆଫ୍ରିକାର ଆନ୍ତର୍ଜାତିକ ବ୍ୟାପାର ଓ ସମବାୟ ମନ୍ତ୍ରୀ ରୋନାଲ୍ଡ ଲାମୁଲ୍ଲାଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଜୟଶଙ୍କର ଏହି ଗସ୍ତ କରିବେ। G20 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଡକ୍ଟର ଜୟଶଙ୍କରଙ୍କ ଯୋଗଦାନ G20 ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ସୁଦୃଢ଼ କରିବ। ଏଥିସହିତ ଏହି ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ଗ୍ଲୋବାଲ୍ ସାଉଥ୍ର ସ୍ୱରକୁ ଦୃଢ଼ୀଭୂତ କରିବାରେ ଡକ୍ଟର ଜୟଶଙ୍କରଙ୍କ ଯୋଗଦାନ ବିଶେଷ ସହାୟକ ହେବ। ଏହି ପୃଷ୍ଠଭୂମିରେ ସେ ବିଭିନ୍ନ ରାଷ୍ଟ୍ରର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ଜଳର ସୁପରିଚାଳନା ସହ ଏହାର ସଂରକ୍ଷଣ ଦିଗରେ ମିଳିତ ପ୍ରୟାସ କରିବା ଉପରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗୁରୁତ୍ୱାରୋପ କରିଛନ୍ତି। ଆମ ଜାମ୍ମୁ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା କହିଛନ୍ତି, ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବା ଯୋଗୁଁ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଜଳ ସଙ୍କଟ ଦେଖାଦେବା ଆରମ୍ଭ ହୋଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜଳ ବ୍ୟବହାର ଦିଗରେ ଯତ୍ନବାନ ହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। କ୍ରିକେଟ୍ ଆଇସିସି ଚାମ୍ପିୟନ୍ସ ଟ୍ରଫିର ନବମ ସଂସ୍କରଣର ଆଜି ଉଦ୍ଘାଟନୀ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପାକିସ୍ତାନ ସମ୍ମୁଖରେ 321 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭାରତୀୟ ସମୟ ଅପରାହ୍ନ 2:30 କରାଚିରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 5 ୱିକେଟ୍ ହରାଇ 320 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ୱିକେଟ୍ ରକ୍ଷକ ଟମ୍ ଲାଥାମ୍ ସର୍ବାଧିକ 118 ରନ୍ କରି ଅପରାଜିତ ଥିବାବେଳେ ୱିଲ୍ ୟଙ୍ଗ 107 ରନ୍ କରିଛନ୍ତି। ପାକିସ୍ତାନ ପକ୍ଷରୁ ନସିମ୍ ଶାହା ଏବଂ ହାରି ପ୍ରାଫ୍ 2 ୱିକେଟ୍ ଅକ୍ତିଆର କରିଥିବାବେଳେ ଆବ୍ରାର ଅହମ୍ମଦ 1 ୱିକେଟ୍ ନେଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତାକାଲି ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ବାଂଲାଦେଶ ବିପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟରେ ତା'ର ଅଭିଯାନ ଆରମ୍ଭ କରିବ। ସେହିଭଳି ଆସନ୍ତା 23 ରବିବାର ଦିନ ଭାରତ ତା'ର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ପ୍ରତିଯୋଗିତାର ମ୍ୟାଚ୍ଗୁଡ଼ିକ ପାକିସ୍ତାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବିଭିନ୍ନ ଷ୍ଟାଡିୟମ୍ରେ ଖେଳାଯିବ। ଆସନ୍ତା ମାସ 9 ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ବଦୋଦରାର କୋଟାମ୍ବି ଷ୍ଟାଡିୟମ୍ଠାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ଆଉ କିଛି ସମୟ ପରେ ମୁକାବିଲା ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ଷ୍ଟାଡିୟମ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଜାଏଣ୍ଟସ୍କୁ 5 ପରାସ୍ତ କରିଛି। ପ୍ରତିରକ୍ଷା କ୍ଷେତ୍ରରେ ସମନ୍ୱିତ ରଣନୀତିକ ଭାଗିଦାରୀକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ମ୍ୟାଲେସିଆ। ଲିଥିୟମ୍ ଖନନ ଏବଂ ଏହାର ସୁପରିଚାଳନା ଲାଗି ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଆଜି ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ, କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ। ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ଆସନ୍ତାକାଲି। ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଆଜି ଉଦ୍ଘାଟନୀ ମ୍ୟାଚ୍ରେ ପାକିସ୍ତାନ ସମ୍ମୁଖରେ 321 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା।